ନମସ୍କାର, ରିଲାଏନ୍ସ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ ତରଫରୁ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏ ବର୍ଷ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆପଣଙ୍କ ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ରିଲାଏନ୍ସ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀକୁ ମନୋନୀତ କରାଯାଇଛି। କୃଷକମାନେ ନିଜ ଫସଲର ବୀମା ସରକାରଙ୍କ ସୂଚିତ ନିୟମ ଅନୁସାରେ କରିପାରିବେ। ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଅଣଋଣୀ ଚାଷୀମାନେ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ବ୍ୟାଙ୍କ ଶାଖା କିମ୍ବା ବୀମା କମ୍ପାନୀର ଏଜେଣ୍ଟ କିମ୍ବା ବୀମା କମ୍ପାନୀ କାର୍ଯ୍ୟାଳୟରେ ଆବେଦନ କରିପାରିବେ। ବୀମା କରେଇବା ପାଇଁ ବ୍ୟାଙ୍କ ପାସ୍ବୁକ୍, ଆଧାର କାର୍ଡ, ଜମିର ପଟ୍ଟା, ସ୍ୱକୀୟ ଘୋଷଣାପତ୍ର ଇତ୍ୟାଦି ଆବଶ୍ୟକ। ବିଶେଷ ସୂଚନା, ଜାଣି ରଖନ୍ତୁ, ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଶେଷ ତାରିଖ 31 ଜୁଲାଇ 2019। ଅଧିକ ସୂଚନା ନିମନ୍ତେ ନିକଟସ୍ଥ ବ୍ୟାଙ୍କ ଶାଖା, ସରକାରୀ କୃଷି ଅଧିକାରୀ କିମ୍ବା କୃଷି ବିଭାଗ ଅଥବା ରିଲାଏନ୍ସ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ର ଟୋଲ୍ ଫ୍ରି ନମ୍ବର 1800-300-2408 ରେ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ 9:30 ରୁ ସନ୍ଧ୍ୟା 6:30 ମଧ୍ୟରେ ସମ୍ପର୍କ କରିପାରିବେ। ଭୁଲିବେନି, ଟୋଲ୍ ଫ୍ରି ନମ୍ବର ହେଲା 1800-300-2408। ଆଉ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଶେଷ ତାରିଖ 31 ଜୁଲାଇ 2019। ଧନ୍ୟବାଦ।